विष्णु भक्ति रस स्वरूप श्री भागवत
कृष्ण भक्ति रस स्वरूप श्री भागवत
पापे वेदो शास्त्रो इति परम महतो
पापे वेदो
ଯୋଗାଭ୍ୟାସ ଏ ପ୍ରକାର ଭାବରେ କରନ୍ତି ସେ ଅଳ୍ପ କାଳ ମଧ୍ୟରେ ତାଙ୍କର ହୃଦୟ ସ୍ଥିର ହୋଇଯାଏ, ଏ ସମସ୍ତ ପ୍ରକାର ଭୌତିକ ଦୋଷ ମୁକ୍ତ ହୋଇଯାଏ। ଲାଇକ୍ ଫାୟାର ୱିଦାଉଟ୍ ଫ୍ଲେମ୍ସ ଅର୍ ସ୍ମୋକ୍, ଶିଖାର ଧୂମ୍ର ନଥିବା ଅଗ୍ନି ସଦୃଶ। ଶ୍ଳୋକର ଅର୍ଥ ପର୍ବଚେତମ୍ କାଳେ ନାତି ଅସାଧ୍ୟତେ ଅନିଶମ୍ ତସ୍ୟ ନିର୍ବାଣମ୍ ଜାତୀୟ ନିନ୍ଦନ ବନ୍ନିବତ। ନାଥମୁନି ମହାଜନ ସୂତ୍ରେ ଏ କଥା କହୁଛନ୍ତି। ଏ କଥା ବିଶେଷ ଭାବରେ ସେଇମାନଙ୍କ ପାଇଁ କୁହାଯାଇଛି ଯେଉଁମାନେ ଭଗବାନ କୃଷ୍ଣଙ୍କୁ ଜାଣିପାରନ୍ତି ନାହିଁ, ବୁଝିପାରନ୍ତି ନାହିଁ, ଅତି ନିଜ ଚେତନାରେ ଅଛନ୍ତି, ସେମାନଙ୍କ ପାଇଁ ଏ ଯୋଗ ସାଧନା କଥା, ଅଷ୍ଟାଙ୍ଗ ଯୋଗ ସାଧନା କଥା ନାଦମୁନି କହୁଛନ୍ତି। ପୂର୍ବ ପୂର୍ବ ଶ୍ଳୋକ ମାନ କରି କିପରି ସାଧନା କରିବ, ପ୍ରାଣାୟାମ ସାଧନା କଥା, ମନ ସ୍ଥିର କରିବାର କଥା, ଏସବୁ କଥା ସେ କହିଛନ୍ତି। ଆଉ ବର୍ତ୍ତମାନ ସେ କହୁଛନ୍ତି ଯେଉଁ ଯୋଗୀ ଏ ପ୍ରକାର ସାଧନା କରନ୍ତି, ରେଗୁଲାରଲି ଯୋଗାଭ୍ୟାସ ନିୟମିତ ଭାବରେ କରନ୍ତି, ତାହେଲେ ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କର ମନ ସ୍ଥିର ହୋଇଯାଏ ଏବଂ ସମସ୍ତ ପ୍ରକାର ଭୌତିକ କାମନା ଦୂରୀଭୂତ ହୋଇଯାଏ, ଆଉ ଭୌତିକ ଉତ୍ତେଜନା ରହେ ନା, ଯେପରି ଅଗ୍ନିରେ ଶିଖା ଆଉ ଧୂମ୍ର ନଥାଏ, ଧୂମ୍ର ଶିଖା ନଥିବା ଅଗ୍ନି ସଦୃଶ, ଏ କଥାଟି କହୁଛନ୍ତି। ତାତ୍ପର୍ଯ୍ୟ ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦ ଶ୍ରୀଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀ ମହାରାଜ ତାଙ୍କର ଭାଷ୍ୟରେ ଭଲ ଭାବରେ କଥାଟା ବୁଝେଇଛନ୍ତି। ନିର୍ବାଣ ଶବ୍ଦର ପ୍ରକୃତ ତାତ୍ପର୍ଯ୍ୟ କ'ଣ? ନିର୍ବାଣ ଶବ୍ଦର ପ୍ରକୃତ ତାତ୍ପର୍ଯ୍ୟ ହେଉଛି ସମସ୍ତ ପ୍ରକାର ଭୌତିକ କାମନା ବନ୍ଦ କରିଦେବା, ଭୌତିକ କାମନାକୁ ନଷ୍ଟ କରିଦେବା ବା ଭୌତିକ କାମନା ଶେଷ କରିଦେବା, ଏ ହେଉଛି ନିର୍ବାଣ। କିନ୍ତୁ ବେଳେବେଳେ କେତେକ ଅଳ୍ପ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ବା ଜ୍ଞାନ ନଥିବା ବ୍ୟକ୍ତି, ଅଳ୍ପ ଜ୍ଞାନ ସମ୍ପନ୍ନ ବ୍ୟକ୍ତି ନିର୍ବାଣକୁ ଅନ୍ୟ ପ୍ରକାରରେ ବୁଝନ୍ତି। ସେମାନେ ବୁଝନ୍ତି ନିର୍ବାଣ କହିଲେ ଷ୍ଟପ୍ ଦି ୱାର୍କିଂ ଅଫ୍ ଦି ମାଇଣ୍ଡ, ମନ କାର୍ଯ୍ୟଟାକୁ ବନ୍ଦ କରିଦେବା, କିନ୍ତୁ ତା କଦାପି ସମ୍ଭବପର ନୁହେଁ। ମନଟା ମନ ଯେଉଁ ଧର୍ମ ନିତ୍ୟ ଧର୍ମ, ସେଇଟା ତ ନିଶ୍ଚୟ ନିତ୍ୟକାଳ ରହିବ, ସଂକଳ୍ପ ବିକଳ୍ପ ମନ ନିତ୍ୟ ଧର୍ମ, ଏଇ ତ ମନ ନିଶ୍ଚୟ ରହିବ। ପ୍ରତ୍ୟେକ ଜୀବର ତାର ମନ ଅଛି, ଜୀବ କହିଲେ ଜୀବନ୍ତ ବସ୍ତ୍ର, ଯାହାର ଚେତନ ଶକ୍ତି ଅଛି, ଚେତନଶୀଳ, ସେ ତାର ମନ ନିଶ୍ଚୟ ସଂକଳ୍ପ ବିକଳ୍ପ କଥାଟା ରହିବ, ତା କଦାପି ବନ୍ଦ ହେଇପାରିବ ନା। ଯଦି ଆକୁ କେହି ବନ୍ଦ କରି ଦିଆଯାଏ ତାହେଲେ ଜୀବ ଆଉ ଜୀବପଦ ବାଛି ହୋଇକି ରହିବ ନା, ସେ ନିର୍ଜୀବ ବସ୍ତୁ ହେଇଯିବ। ଯେପରିକି ଯାହା କହୁଛନ୍ତି ଷ୍ଟୋନ୍ ଅର୍ ଫୁଟ, ପ୍ରସ୍ତର ପାଠାନ ବା କାଷ୍ଠ ସଦୃଶ ନିର୍ଜୀବ ବସ୍ତୁ, ସେ ଚେତନଶୀଳ ନୁହେଁ ଅଚେତନ, ସଜୀବ ନିର୍ଜୀବ, ଦୁଇ ପ୍ରକାର କଥା ଅଛି ଆମର, ଦୁଇ ପ୍ରକାର ସୃଷ୍ଟି, ସଜୀବ ନିର୍ଜୀବ, ଯାହାର ଜୀବନ ଅଛି ଚେତନ ଅଛି ସେ ସଜୀବ, ଯାହାର ଜୀବନ ନାହିଁ ଏ ଚେତନ ଶକ୍ତି ନାହିଁ, ଚେତନ ନାହିଁ ଚେତନା ନାହିଁ, ସେ ହେଉଛି ନିର୍ଜୀବ କାଷ୍ଠ ପାଷାଣ, ତାଙ୍କର ମନ ନାହିଁ, ମନ ଦେଖିଛି ତାଙ୍କର ସଂକଳ୍ପ ବିକଳ୍ପ ନାହିଁ, ଜୀବ ମାତ୍ର ହିତ ଅଛି, ଜୀବ ହିତ ଚେତନ ନିତ୍ୟ ନିତ୍ୟ ଆନବ ଚେତନ ଚେତନା ଆନବ, ସେ ଜୀବ ତାହା କଦାପି ତ ସମ୍ଭବପର ହେବ ନା, ମନର ବୃତ୍ତିଟାକୁ ମନ ନିତ୍ୟ ଧର୍ମ ସଂକଳ୍ପକୁ ବା ଚିନ୍ତା କରିବାଠୁ ଏକଦମ ପୂର୍ଣ୍ଣ ଭାବରେ ବନ୍ଦ କରିଦେବା, ଏ କଥା ସମ୍ଭବପର ନୁହେଁ। ତେବେ ନାଦମୁନି ଏ ଯେଉଁ ନିର୍ବାଣ କଥା ଏଠି କହୁଛନ୍ତି, ଯୋଗ ସାଧନାର କଥା କହୁଛନ୍ତି, ତାହା ସେ ନିହାତି ନିଜ ଚେତନାର ବ୍ୟକ୍ତିମାନଙ୍କ ପାଇଁ କହୁଛନ୍ତି। ଯେଉଁମାନେ ପରମାର୍ଥିକ ମାର୍ଗରେ କିଛି ଅଗ୍ରଗତି କରିନାହାନ୍ତି, ଯେଉଁମାନେ ଭଗବାନ କୃଷ୍ଣଙ୍କୁ ଆଦୌ ବୁଝିପାରନ୍ତି ନାହିଁ, ଜାଣିପାରନ୍ତି ନାହିଁ, ସେଇମାନଙ୍କ ପାଇଁ ଏ ଅଷ୍ଟାଙ୍ଗ ଯୋଗ ସାଧନା କଥା ନାଦମୁନି କହୁଛନ୍ତି। ନିର୍ବାଣ କହିଲେ ଏଠି ତାତ୍ପର୍ଯ୍ୟ ରହୁଛି ସମସ୍ତ ଭୌତିକ କାମନାରୁ ମନକୁ ମୁକ୍ତ କରିଦେବା। ଭୌତିକ କାମନା ତ ଅନନ୍ତ ଭାବରେ ରହିଛି, ବୌଦ୍ଧ ଜୀବ ଓ ଅନାଦି କାଳରୁ ବୃଦ୍ଧାବସ୍ଥା ଭୋଗ କରିଛେ। କୃଷ୍ଣ ଭୁଲି ସେହି ଜୀବ ଅନାଦି ବହିର୍ମୁଖ ଅଦୈ ମାୟା ତାରେ ଦେହ ସଂସାର ଆଦି ଓ ଅନାଦି କାଳରୁ ଯାହାକି ଆଦି ନିମ୍ନ ଆମେ କରିପାରିବା ନା। ଏ ପ୍ରକାର ବହିର୍ମୁଖତା ହେଇଛି। ମହାଜନ ମାନେ କୁହନ୍ତି, ଶାସ୍ତ୍ରରେ ମଧ୍ୟ କୁହାଯାଇଛି, ଏ ଦୁଇ ପ୍ରକାର ଜୀବ ବରାବର ଅନାଦି କାଳରୁ ଅଛନ୍ତି। ଗୋଟେ ପ୍ରକାର ହେଉଛନ୍ତି ବହିର୍ମୁଖ ଜୀବ, ଆଉ ଗୋଟେ ହେଉଛନ୍ତି ଈଶ ଉନ୍ମୁଖ ଜୀବ। ଏ ଦୁଇ ପ୍ରକାର ଜୀବ ଅନାଦିକାଳରୁ ବରାବର ଅଛନ୍ତି। ତେଣୁ ଏ ପ୍ରକାର କଥା ନୁହେଁ ଯେ ବହିର୍ମୁଖ ଜୀବ କେବେ ନଥିଲେ, ତା କଥା ନୁହେଁ। ଏ ବରାବର ସମସ୍ତ ବୈଦିକ ଶାସ୍ତ୍ରରେ ମହାଜନ୍ମାନେ ବରାବର କଥା କହିଛନ୍ତି। ଅନେକ ଏ ପ୍ରକାର କହନ୍ତି, ଜୀବ ନିତ୍ୟ କୃଷ୍ଣ ଦାସ, ଜୀବର ସ୍ୱରୂପ ଭାବେ କୃଷ୍ଣର ନିତ୍ୟ ଦାସ, ଜୀବ ହିତ କୃଷ୍ଣଙ୍କର ନିତ୍ୟ ଦାସ। ତେଣୁ ଜୀବ ଥିଲା, ଜୀବ ସେ କୃଷ୍ଣଙ୍କର ସାନ୍ନିଧ୍ୟରେ ଥିଲା, ଯେ ସାନ୍ନିଧ୍ୟରେ ଥିଲା, କୃଷ୍ଣଙ୍କ ସାନ୍ନିଧ୍ୟରେ ରହିଲେ କଦାପି କୃଷ୍ଣ ବିସ୍ମୃତି କେମିତି ହେବ। ଯେ କୃଷ୍ଣଙ୍କ ସାନ୍ନିଧ୍ୟରେ ରହିବ, ଯାହା କହନ୍ତି କୃଷ୍ଣ ସୂର୍ଯ୍ୟ ସମ ମାୟା ହେଲେ ଅନ୍ଧକାର, ଯାହା କୃଷ୍ଣ ତାହା ନାହିଁ ମାୟାର ଅଧିକାର। ମାୟା ବୋଇଲେ ବିସ୍ମୃତି, ସେ ଅନ୍ଧକାର। କୃଷ୍ଣଙ୍କ ସାନ୍ନିଧ୍ୟ ଯାହା କହନ୍ତି ସ୍ପିରିଚୁଆଲ ସନ୍, କୃଷ୍ଣ ହେଉଛନ୍ତି ଅପ୍ରାକୃତ ସୂର୍ଯ୍ୟ ସଦୃଶ, ସେଠି ତ ଅନ୍ଧକାର ବା ମାୟା ଆଦୌ ରହିପାରିବ ନା। ବିସ୍ମୃତିର ପ୍ରଶ୍ନ ତ ଆସିବ କୁଆଡ଼େ, ତା କଥା ଆସିପାରିବ ନା, ତାହା ହେଇପାରିବ ନା, ସମ୍ଭବପର ନୁହେଁ ଆଦୌ। କିନ୍ତୁ ଏ ଅନାଦି କାଳରୁ ଏ ପ୍ରକାର ବହିର୍ମୁଖତା ରହିଛି, ଏଇ ପ୍ରକାର ଦୁଇ ପ୍ରକାର ଜୀବ ଅଛନ୍ତି। ଆଉ ଯେଉଁମାନେ ବହିର୍ମୁଖ, ଅନାଦି ବହିର୍ମୁଖ, ଏ ଯେଉଁ ନିତ୍ୟବଦ୍ଧ ବୋଲି କୁହାଯାଉଛି, ସେମାନେ ସାଧୁ ମହତର କୃପା ଲାଭ କଲେ, ଯଦି ତାଙ୍କର କିଛି ଅଜ୍ଞାତ ସ୍ୱୀକୃତି ଥାଏ, ସାଧୁ ମହତ ବ୍ୟକ୍ତିଙ୍କର କୃପା ଲାଭ କରନ୍ତି, ତାହେଲେ ତାଙ୍କର ଏ ବହିର୍ମୁଖତା ଦୂର ହେଇଯାଏ, ସେ ବିସ୍ମୃତି ଦୂର ହେଇଯାଏ। କୃଷ୍ଣ ସ୍ମୃତି ଭଗବତ ସ୍ମୃତି ହଏ, ସେମାନେ ଉନ୍ନତି କରିବେ, ଆଉ ଅପ୍ରାକୃତ ସ୍ଥିତି ବା ସେଠି ଜଗତକୁ ଯାଇପାରିବେ, ହେଇପାରିବ, ଏଇଟା କଥାଟା ସେମାନଙ୍କ ପାଇଁ ରହିଛି। କିନ୍ତୁ ଯେଉଁମାନେ ନିତ୍ୟ ମୁକ୍ତ ଜୀବ, ବରାବର କୃଷ୍ଣ ସାନ୍ନିଧ୍ୟରେ ଅଛନ୍ତି ବା ଚିତ୍ ଜଗତରେ ଅଛନ୍ତି, ଭଗବତ ସାନ୍ନିଧ୍ୟରେ ଅଛନ୍ତି, ସେମାନଙ୍କର ବିସ୍ମୃତି କେବେ ହେବ ନା, କେବେ ସମ୍ଭବପର ନୁହେଁ, ତାଇ କଥା ମହାଜନମାନେ କହିଛନ୍ତି। ତେବେ ଯେଉଁମାନେ ଅତି ବଦ୍ଧାବସ୍ଥାରେ ରହିଛନ୍ତି, ଯେଉଁମାନଙ୍କର ଚେତନା ଅତି ନୀଚ, ଯେଉଁମାନେ ଭଗବାନଙ୍କର କଥା ବହୁତ ଅସ୍ତିତ୍ୱ କଥା କିଛି ଜାଣିପାରୁନାହାନ୍ତି, ମନ ଅନନ୍ତ ହେଉଛି କାମନାରେ ପରିପୂର୍ଣ୍ଣ ହେଇକରି ବାରବାର ଉତ୍ତେଜିତ ହେଉଛି, ଏଜିଟେଟେଡ଼ ହେଉଛି, ସେମାନଙ୍କ ପାଇଁ ଏଇ ଅଷ୍ଟାଙ୍ଗ ଯୋଗ ସାଧନା କଥା ନାଦନ କରୁଛନ୍ତି। କ୍ଲେଶ ଅଧିକତର ସେଇସାମ ଅଧିକର କ୍ଲେଶକର ସାଧନା, ନାନା କଷ୍ଟକର ଆସନ ପ୍ରାଣାୟାମ ଆଦି ସାଧନା ଏମାନେ କରିବେ, କରିକିରି ମନ ଇନ୍ଦ୍ରିୟକୁ ନିରୋଧ କରିବେ, ଏଇ କଥା ସେମାନେ। କିନ୍ତୁ ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମତୀ ଶ୍ରୀ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁ ଆଜି ମହାରାଜ କହୁଛନ୍ତି, ଫିକ୍ସେସ୍ ଇଜ୍ ମାଇଣ୍ଡ ଆଣ୍ଡ ଦି ଲୋଟସ୍ ଫିଟ୍ ଅଫ୍ କ୍ରିଷ୍ଣ, ହିଜ୍ ମାଇଣ୍ଡ ନେଚୁରାଲି ବିକମ୍ସ ପିସ୍ଫୁଲ୍ ଆଣ୍ଡ ଭେରି ସୁନ୍। କିନ୍ତୁ ଯଦି କେହି ସୌଭାଗ୍ୟବାନ ବ୍ୟକ୍ତି ସେ ଭଗବତ ଚରଣାରବିନ୍ଦରେ, କୃଷ୍ଣ ଚରଣାରବିନ୍ଦରେ ତାଙ୍କର ମନକୁ ସ୍ଥିର କରିପାରନ୍ତି ବା କୃଷ୍ଣ ଚିନ୍ତନ କରିପାରନ୍ତି, ତାହେଲେ ଖୁବ୍ ଶୀଘ୍ର ହିଁ ଶାନ୍ତ ହେଇଯାଆନ୍ତି, ତାଙ୍କର ମନ ଖୁବ୍ ଶୀଘ୍ର ଶାନ୍ତ ହେଇଯାଏ। ଯାହାକି ପଞ୍ଚମ ଅଧ୍ୟାୟ ଶେଷ ଶ୍ଳୋକରେ ଭଗବତ ଗୀତାରେ ଭଗବାନଙ୍କୁ କହିଛନ୍ତି, ଭକ୍ତାରଂ ଜଗନ୍ତ ପ୍ରସଂଗ ସର୍ବଲୋକ ମହେଶ୍ୱର ଶ୍ରୋତ ସର୍ବଭୂତାନ ଜ୍ଞାନ ତମାଙ୍କ ଶାନ୍ତି ଉଚ୍ଛତି, ଶାନ୍ତି ପାଇବାର ସରଳ ଉପାୟ ଦେଇଛନ୍ତି। ଏଇ କଥା ଜାଣିଲେ ଜଣେ ଶାନ୍ତି ପାଇବ, କୃଷ୍ଣ ହିଁ ଏକମାତ୍ର ଉପଭୋଗକାରୀ, କୃଷ୍ଣ ହିଁ ହେଉଛନ୍ତି ସବୁର ଅଧିକାରୀ, କୃଷ୍ଣ ହିଁ ହେଉଛନ୍ତି ସମସ୍ତଙ୍କର ଏକମାତ୍ର ମଙ୍ଗଳାକାଙ୍କ୍ଷୀ ବନ୍ଧୁ, ଏଇ କଥା ଯେ ଜାଣିପାରିବ ସେ ପ୍ରକୃତରେ ଶାନ୍ତି ପାଇବ, ଯେ କଥା ଜାଣି ନ ପାରିବ ସେ କଥା ଶାନ୍ତି ପାଇପାରିବ ନା, ଇଏ ସତ କଥା। ସେଇଥିପାଇଁ ଯେଉଁମାନେ ଏପରି ଭାବରେ କୃଷ୍ଣଙ୍କୁ ଜାଣିପାରନ୍ତି, ସେମାନଙ୍କ ପାଇଁ ଅଷ୍ଟାଙ୍ଗ ଯୋଗର କୌଣସି ଦର ପୂର୍ବରୁ ଯାହା ବହୁବାର ଆଲୋଚନା କଲେଣି, ଏଗୁଡ଼ାକ କାଳକ୍ଷେପଣ ହେଇପାରିବ। ଭକ୍ତିର ଅନ୍ତରାୟ ପ୍ରାଣାୟାମ ସାଧନା, ଅଷ୍ଟାଙ୍ଗ ଯୋଗ ସାଧନା, ଭକ୍ତିର ଅନ୍ତରାୟ ଏବଂ ଅଯଥା କାଳକ୍ଷେପ ଭକ୍ତମାନେ ଏସବୁ କଥା କରନ୍ତି ନା। ଭକ୍ତମାନେ ଭଗବାନଙ୍କର ପ୍ରେମମୟୀ ସେବାରେ ସର୍ବଦା ନିଯୁକ୍ତ ହୋଇ ଦିବ୍ୟ ଆନନ୍ଦ ଅନୁଭବ କରନ୍ତି। ଆଉ ଋଷିକେଣ ଋଷିକେଶ ସେବନମ ଭକ୍ତିରୁଚ୍ୟତେ ରୂପ ଗୋସ୍ୱାମୀ ଏସବୁ ଭକ୍ତିର ଏସବୁ ସଂଜ୍ଞା ନେଇଛନ୍ତି। ଋଷିକେଶ ଭଗବାନଙ୍କର ଏକ ନାମ ଋଷିକେଶ, କାରଣ ସେ ଭକ୍ତଙ୍କର ମନ ଇନ୍ଦ୍ରିୟକୁ ନିୟନ୍ତ୍ରଣ କରନ୍ତି, ମନ ଇନ୍ଦ୍ରିୟର ପ୍ରଭୁ ନିୟନ୍ତ୍ରଣକାରୀ ସେ ଋଷିକେଶ। ତେଣୁ ସେ ଋଷିକେଶଙ୍କର ସେବାରେ ମନ ଇନ୍ଦ୍ର ଗୁଡ଼ିକ ଯଦି ନିଯୁକ୍ତ ହେଇଯିବେ ତାହେଲେ ଖୁବ୍ ସହଜରେ ସେମାନେ ଶାନ୍ତ ହେଇଯିବେ, ସହଜରେ ନିଗୃହିତ ହେଇଯିବେ। ଯାହାକି ଅତି କଷ୍ଟକର ପ୍ରାଣାୟାମ ସାଧନା ଅଷ୍ଟାଙ୍ଗ ଯୋଗ ସାଧନା କରି ଜଣେ ଆଶା ରୂପ ସଫଳତା ହାସଲ କରିପାରିବ ନା, ତାର ଭୁରି ଭୁରି ପ୍ରମାଣ ରହିଛି। 60,000 ବର୍ଷ ବିଶ୍ୱାମିତ୍ର ମୁନି ଇଏ ସାଧନା କଲେ, ଅଷ୍ଟାଙ୍ଗ ଯୋଗ ପ୍ରାଣାୟାମ ସାଧନା ଏସବୁ କଲେ, ତଥାପି ସେ ତାଙ୍କର ଏ ଅଶାନ୍ତ ମନକୁ ଶାନ୍ତ କରିପାରିଲେ ନା, ଏଜିଟେସନ୍ ଦୂର ହେଇପାରିଲା ନା। ମେନକାର ଆଗମନରେ ସେ ପତନ ହେଇଗଲା ଯୋଗ ସ୍ଥିତିରୁ, ତାଙ୍କର ଏଜିଟେସନ୍ ମନରେ ଆସିଲାଇ କଥା। ସୌଗରୀ ମୁନିଙ୍କର ପ୍ରସଙ୍ଗ ଅଛି, ଏସବୁ ବଡ଼ ବଡ଼ ବୁଢ଼ୀମାନଙ୍କର କଥା ଅଛି, ଯେଉଁମାନେ ହଜାର ହଜାର ବର୍ଷ ଏଗୁଡ଼ା ଇ କରିଛନ୍ତି ତଥାପି ପାରିଲେ। ସେଥିପାଇଁ କୁହାଯାଉଛି ଗୋଟାକ ସମୟ ପନ୍ଥା, ଅଷ୍ଟାଙ୍ଗ ଯୋଗ ପନ୍ଥା ହେଉଛି ସଭୟ ପନ୍ଥା, ଏଥିରେ ଭୟ ରହିଛି। ଭକ୍ତି ଯୋଗ ହେଉଛି ନିର୍ଭୟ ପନ୍ଥା, ଏଥିରେ ଭୟ ନାହିଁ କିଛି, ଏ ନିର୍ଭୟ ପନ୍ଥା। କୃଷ୍ଣ ଚରଣାରବିନ୍ଦ ଯାହା କହନ୍ତି, ଅଭୟ ଅଶୋକ ଅମୃତର ସ୍ଥଳ ତୁମାର ଚରଣ ଦ୍ୱୟ। କୃଷ୍ଣ ଚରଣାରବିନ୍ଦରେ ଆଶ୍ରୟ ନେଲେ ଆଉ କିଛି ପ୍ରକାର ଭୟ ନାହିଁ। ଭୀତି ଭୟ ଉତ୍ପାଦିତ ହେଉଛି ଅଭିନିବେଶ ତସ୍ୟାତ୍, ଅଭିନିବେଶ କୃଷ୍ଣଙ୍କ ଠାରେ ନଥିବା ହେତୁ, ଅନ୍ୟତ୍ର ଥିବା ହେତୁ, କୃଷ୍ଣେତର ବସ୍ତୁରେ ଥିବା ହେତୁ, ଆ ବିଷୟରେ ଥିବା ହେତୁ ଭୟ ହେଉଛି, ପ୍ରତି ପଦକ୍ଷେପରେ ଭୀତତ୍ରସ୍ତ ହେଉଛି ବ୍ୟକ୍ତି। ଏଇଥିପାଇଁ ଏ ଭୌତିକ ସ୍ଥିତିରେ ତାବତ୍ ମୟନ୍ଦ୍ରବୀଣ ଦେହ ସୁନିମିତ ସୁଖସ୍ପୃହା ପରିଭବ ବିପୁଳସ୍ତମୋହ ତାବନ୍ ମମେତି ଅସତ ଭଦ୍ର ଆର୍ତ୍ତି ମୂଳ ଯାବନ୍ନତ୍ୟଙ୍ଗ୍ରୀ ଅଭୟଙ୍କ ଗୁଣିତ ଲୋକେ। ଏ କଥା କୁହାଯାଇଛି, ଯେପର୍ଯ୍ୟନ୍ତ ଅଙ୍ଘ୍ରି ଅଭୟମ ଭଗବାନଙ୍କର ଅଭୟ ଚରଣ ଅରବିନ୍ଦରେ ମନୋନିବେଶ ନ କରିଛ, ମନସ୍ଥିର ନଇଛି, ସେପର୍ଯ୍ୟନ୍ତ ଭୟ ରହିବ, ଏଥିରୁ ମୁକ୍ତ ହେଇପାରିବ ନା। କଥା ଦ୍ରବିଣ ଦେହ ଶୃଣ ଭୌତିକ ଧନ ସମ୍ପତ୍ତି ପାଇଁ ଭୟ, ଏ ସ୍ୱରଟା ପାଇଁ ଭୟ, ସ୍ୱରର ସମ୍ବନ୍ଧୀ ଯେଉଁମାନେ ଭାର୍ଯ୍ୟା ପୁତ୍ର କନ୍ୟା ଇତ୍ୟାଦି ପରିବାର ଏମାନଙ୍କ ପାଇଁ ଭୟ, ଏ ଭୟ ଖରାପ ରହିବ, ଏଥିରୁ କେହି ମୁକ୍ତ ହେଇପାରିବେ ନା। ଏଗୁଡ଼ିକ ଯେ ଅସତ ଜିନିଷ ଏଥିରେ ସମ୍ବନ୍ଧ ଯୋଡ଼ିଛ, ଏ ସବୁ ଦୁଃଖର କାରଣ। ଯାବନ୍ନତ୍ୟଙ୍ଗ୍ରୀ ଅଭୟମ ପ୍ରଭୁଣୀ, ଯେପର୍ଯ୍ୟନ୍ତ ଅଭୟଚରଣା ଭଗବାନଙ୍କର ଅଭୟଚରଣା ଅରବିନ୍ଦ୍ର ମନ୍ଦିବେଶ ନ କରିଛ, ସେପର୍ଯ୍ୟନ୍ତ ଭୟ ଭୀତ ତ୍ରସ୍ତ ଅବସ୍ଥା ରହିବ, ଏଜିଟେସନ୍ ଅଫ୍ ଦି ମାଇଣ୍ଡ ରହିବ, ମନ ନିଶ୍ଚିତ ଭାବେ ଉତ୍ତେଜିତ ହେବ, ମନରେ ଭୟ ରହିବ, ଭୀତି ରହିବ, ଆଶଙ୍କା ରହିବ, ଏଗୁଡ଼ାକ ବରାବର ରହିବ। କିନ୍ତୁ ଯେ କୃଷ୍ଣ ଚରଣାରବିନ୍ଦରେ ଭଗବାନଙ୍କର ଅଭୟ ଚରଣାରବିନ୍ଦରେ ମନ ସ୍ଥିର କରିଦେଇଛି, ସେ ନିର୍ଭୀ କରିଦେଇଛି, ତାର କୌଣସି ପ୍ରକାର ଭୟ ନାହିଁ। ଏପରି କୁହାଯାଏ, ନାରାୟଣ ପରାସରେ ନ କୁତସ୍ତନ ବିବ୍ରତି ସ୍ୱର୍ଗାପୃଦ୍ଧ ନର୍କି ସୋପି ତୁଲ୍ୟାର୍ଥଦର୍ଶିନ। ଯେଉଁମାନେ ନାରାୟଣ ପଦାରବିନ୍ଦରେ ମନ ସ୍ଥିର କରିଛନ୍ତି, ସେମାନେ କୌଣସି ପ୍ରକାର ପରିସ୍ଥିତିରେ କୌଣସି ପ୍ରକାର କୌଣସି ସମୟରେ ଭୀତତ୍ରସ୍ତ ଆଦୌ ହୁଅନ୍ତି ନା, ତାଙ୍କ ପକ୍ଷରେ ସବୁ ତୁଲ୍ୟ ସମାନ, ସ୍ୱର୍ଗ ନର୍କ ଅଭୋର ଯେଉଁଠି ଥାନ୍ତୁ ନା କାହିଁକି, ସବୁ ସମାନ ତାଙ୍କ ପାଇଁ। କାହିଁକି ନା ନାରାୟଣ ପରା ନାରାୟଣଙ୍କର ପଦାରବିନ୍ଦରେ ସ୍ଥିର ହୋଇଛନ୍ତି, ନାରାୟଣଙ୍କର ସେବାରେ ସ୍ଥିର ହୋଇଯାଇଛନ୍ତି, ଯେଉଁଠି ରହିଲେ ତ ନାରାୟଣଙ୍କର ସେବା ହି କରିବେ, ନାରାୟଣ ଉପସ୍ଥିତ ରହିବେ, ତେଣୁ ନାରାୟଣ ଉପସ୍ଥିତ ରହିଲେ ତାହା ସ୍ୱର୍ଗ କି ନର୍କ କି ଅପବର୍ଗର କଥା ହେବ ନା। ବାହ୍ୟତଃ ଅନ୍ୟମାନଙ୍କ ପାଇଁ ଆପାତତଃ ତାହା ସ୍ୱର୍ଗ ନର୍କ ବା ଅପବର୍ଗ ହେଇପାରେ, କିନ୍ତୁ ଯେଉଁମାନେ ନାରାୟଣ ପରା ସେମାନଙ୍କ ପାଇଁ ତା ବୈକୁଣ୍ଠ ପୁର ବା ପୁର ଧାମ। କାହିଁକି ନାରାୟଣଙ୍କର ପଦାରବିନ୍ଦରେ ସ୍ଥିର କରିଛନ୍ତି, ନାରାୟଣଙ୍କର ସେବାରେ ନିଯୁକ୍ତ ହେଇଯାଇଛନ୍ତି, ନାରାୟଣ ଉପସ୍ଥିତ ଯେଉଁଠି ଅଛନ୍ତି ତାହା ଭୌତିକ ଜଗତ ହେବ ନା, କି ସ୍ୱର୍ଗ ହେବ ନା, କି ଅବର୍ଗ ହେବ ନା, ଏ ନିଶ୍ଚିତ କଥା। ଏ ହେଉଛି ବିଶେଷ କଥା, ତେଣୁ ଏ ପ୍ରକାର ବ୍ୟକ୍ତି ହେଉଛନ୍ତି ମା ଭାଗ୍ୟ ପାଳନ ସେମାନଙ୍କ ପାଇଁ ଏଗୁଡ଼ା ବି ଯୋଗ କାଳକ୍ଷେପଣ ହେଇଥିବ ଅଷ୍ଟାଙ୍ଗ ଯୋଗ ଏଗୁଡ଼ା କିଛି କରିବା ଦରକାର ନାହିଁ କରନ୍ତି ନା ଏଗୁଡ଼ାକ ଭକ୍ତିର ଅନ୍ତରା ଅଯଥା ସମୟ ନଷ୍ଟ ତେବେ ନାରଦ ମୁନି ଯେ କହୁଛନ୍ତି ମହାଜନ ଆଉ ଶ୍ରୀମଦ ଭାଗବତରେ ଯେ କଥା କୁହାଯାଉଛି ତାର ତାତ୍ପର୍ଯ୍ୟ ଏଇଆ ଯେ ଅତି ନିଚ ଚେତନାରେ ଯେଉଁମାନେ ଅଛନ୍ତି ଯେଉଁମାନେ ଭଗବାନଙ୍କ କଥା କିଛି ବୁଝିପାରିବେ ନା ଭଗବାନଙ୍କ ଅସ୍ତିତ୍ୱ କଥା ଜାଣିପାରିବେ ନା ସେମାନଙ୍କର ମନ ଯେ ଅତିଶୟ ଚଞ୍ଚଳ ଓ ବିଚଳିତ ହେଉଛି ଅନନ୍ତ ଭୌତିକ କାମନା ଯୋଗୁଁ ସେମାନଙ୍କ ପାଇଁ କଷ୍ଟ କରି ଯେଉଁ ସାଧନା କଥା ନାଦମୁନି କହୁଛନ୍ତି ଏ ଅଷ୍ଟାଙ୍ଗ ଯୋଉ ସାଧନା କ'ଣ ଏପରି କଲେ କେତେ ପରିମାଣରେ ତାଙ୍କର ମନ ଶାନ୍ତ ନିର୍ଭ ହବ କିନ୍ତୁ ସେଇଟା ଶେଷ କଥା ନୁହେଁ ବା ଶେଷ ତାତ୍ପର୍ଯ୍ୟ ନୁହେଁ ସେଇଟା ଭୟ ଅଛି ସଭାପନ୍ଥା ନିର୍ଭ ହେଇପାରିବା ନା ଭକ୍ତି ପଥକୁ ନ ଆସିବା ପର୍ଯ୍ୟନ୍ତ ବୋଧା ହେଇହବ ନା ତେଣୁ ଭକ୍ତି ହେଉଛି ଶେଷ ଜିନିଷ ଆଉ ଭକ୍ତି ହେଉଛି ବଡ଼ ଶକ୍ତିଶାଳୀ ଜିନିଷ ଇଟ୍ସ ଭେରି ପାୱାରଫୁଲ୍ ଭକ୍ତି ହେଉଛି ଅତି ଶକ୍ତିଶାଳୀ ତେଣୁ ଭକ୍ତ କୌଣସି ପ୍ରକାର ପରିସ୍ଥିତିରେ କଦାପି ବିଚଳିତ ହୁଏ ନା କଦାପି ଭିତସ୍ତ ହୁଏ ନା ତାର ମାନସିକ ଶାନ୍ତି ବରାବର ହୁଏ ମନରେ କୌଣସି ପ୍ରକାର ଉତ୍ତେଜନା ତାହା ଆସେ ନା ଯେ କୃଷ୍ଣଙ୍କ ସରଳତ୍ଵ ସମ୍ପୂର୍ଣ୍ଣ ପାଇଁ କୃଷ୍ଣଙ୍କ ଉପରେ ନିର୍ଭର କରିଛନ୍ତି ବହୁତ ନିର୍ଭର କରିବେ କୌନ୍ତେ ପ୍ରତି ଜାଣିବି ନାମେ ଭକ୍ତ ପ୍ରଣଶ୍ୟତି ସ୍ୱାମୀ ଏ କଥା କହିଛନ୍ତି ଅନୁକୂଳ ଭାବରେ ବି କୃଷ୍ଣଙ୍କର ସେବାଇ କରୁଛନ୍ତି ଭକ୍ତି କାମନା କର୍ମୀର ଭକ୍ତି କାମନା ଜ୍ଞାନୀର ଭକ୍ତି କାମନା ଏ କୌଣସି କାମନା ସେମାନଙ୍କର ନାହିଁ କେବଳ ଅନୁକୂଳ ଭାବରେ କୃଷ୍ଣ ସେବା ସେମାନେ ଶାନ୍ତ କର୍ମୀ ଆଉ ଜ୍ଞାନୀ ଏ ଯୋଗୀ ଏଗୁଡ଼ାଙ୍କର କାମନା ଅଛି ତେଣୁ ସେମାନେ କିପରି ଶାନ୍ତ ହେବେ ସେମାନେ ଅଶାନ୍ତ ଯେହେତୁ ସାଧନା କରନ୍ତୁ ଅଶାନ୍ତ ତଥାପି ଶାନ୍ତ ହେଇପାରେ କୃଷ୍ଣ ଭକ୍ତ ନିଷ୍କାମ ଅଦୟ ଶାନ୍ତ କୃଷ୍ଣ ଭକ୍ତ ହିଁ ନିଷ୍କାମ ତାଙ୍କର କିଛି କାମନା ନାହିଁ ତାଙ୍କର ଭକ୍ତି କାମନା ନାହିଁ କି ମୁକ୍ତି କାମନା କେବଳ ଅହେତୁକି ଭକ୍ତି ଅହେତୁକି ଭକ୍ତି ତାଙ୍କ ଜନ୍ମ ଜନ୍ମ ଧରି କେବଳ ଭକ୍ତି କାମନା ତାଙ୍କର ସେବା ପାଇଁ ସେବା ଇଚ୍ଛା ଯେଉଁ ସ୍ଥିତିରେ ଆପଣଙ୍କ ଇଚ୍ଛା ସେ ସ୍ଥିତିରେ କୀଟ ଜନ୍ମ ଦାଅ ଯଥା ତୁ ୟା ଦାସ ନିର୍ବିଶେଷ ବ୍ରହ୍ମ ଜନ୍ମେ ନାହିଁ ମୋର ମୁଁ ଯଦି ମୋର ଗୁଣକର୍ମ ଅନୁଯାୟୀ କୀଟ ଜନ୍ମ ପାଇବାକୁ ହକ୍ଦାର ତାହେଲେ କୀଟ ଜନ୍ମ ମୋତେ ମିଳୁ ସେଥିପାଇଁ ମଧ୍ୟ ସେ ଆତଙ୍କିତ ହୁଅନ୍ତି ନା କିନ୍ତୁ ଆପଣଙ୍କ ଦାସ ବି କୀତ ହେଇକରି ଆପଣଙ୍କର ସେବାଇ କରିବି ଏତିକି କଥା ଆମର ଏଇ କୃଷ୍ଣ ଭକ୍ତ ହିଁ ନିଷ୍କାମ କୃଷ୍ଣ ଭକ୍ତ ନହେଲେ କର୍ମୀ ଜ୍ଞାନୀ କଦାପି ନିଷ୍କାମ ହେଇପାରିବେ ନା କଦାପି ଏ ଭୟ ବିପଦରୁ ମୁକ୍ତ ହେଇପାରିବେ ନା ବରାବର ଆତଙ୍କିତ ଚିତ୍ତ ରହିବ ଆଶଙ୍କା ରହିବ ନିର୍ଭୀତ ହେଇପାରିବେ ନା ତେବେ ଯେଉଁମାନେ ଅତି ନିଚ ଚେତନାରେ ଅଛନ୍ତି ସେମାନେ କଷ୍ଟକର ସାଧନା କରନ୍ତୁ କରିକିରି କେତ୍ ପରିମାଣରେ ମନକୁ ନିରୋଧ କରନ୍ତୁ କିନ୍ତୁ ଭକ୍ତି ପଥକୁ ଆସିବାକୁ ପଡ଼ିବ ଏ ଶେଷ କଥାଟା ତା ନହେଲେ ପୂର୍ଣ୍ଣ ଭାବରେ ଆଶଙ୍କାରୁ ଭୟରୁ ମୁକ୍ତ ହେଇପାରିବେ ନା ସେ ଅଛି ଯେ ସମ୍ପୂର୍ଣ୍ଣ ରୂପେ କୃଷ୍ଣଙ୍କ ସମସ୍ତ ଆଚରଣ କରିଛନ୍ତି ସେମାନଙ୍କର କିଛି ଭୟ ନାହିଁ କୌଣସି ପରିସ୍ଥିତିକୁ ଭୟ ନାହିଁ କୃଷ୍ଣ ହେଉଛନ୍ତି ପରମେଶ୍ୱର କୃଷ୍ଣ ହେଉଛନ୍ତି ପରମ ଇଚ୍ଛାମୟ ପୁରୁଷ ଯାହାଙ୍କର ଇଚ୍ଛାରେ ସୃଷ୍ଟି ସ୍ଥିତି ପ୍ରଳୟ ହେଉଛି ସବୁକିଛି କୃଷ୍ଣ ଇଚ୍ଛାରେ ହେଉଛି କୃଷ୍ଣ ଇଚ୍ଛାକୁ ଏଡ଼େଇ ଦେବା ସ୍ୱତିକାର ନାହିଁ ତେଣୁ ତାକୁ ଏଡ଼େଇବ କେମିତି ତୁମେ ତାହା କେହି ଏଡ଼େଇପାରିବ ଯାହା କୃଷ୍ଣ ଇଚ୍ଛା କରିବ ତାକୁ ନିଶ୍ଚିତ ହେବ ତେଣୁ ଭକ୍ତ ସେଥିପାଇଁ କୌଣସି ପ୍ରକାର ପରିସ୍ଥିତିରେ ଉତ୍ତେଜିତ ହୁଏ ନା ବିଚଳିତ ହୁଏ ନା ମାନସିକ ଅଶାନ୍ତି ତାଙ୍କର ରୁହେ ନା ଭକ୍ତିବିନୋଦ ଠାକୁର ଅନେକ ମହାଜନ ବୈଷ୍ଣବ ଆଚାର୍ଯ୍ୟ ସେ ସୁନ୍ଦର ସଙ୍ଗୀତ ଲେଖିଛନ୍ତି ତୁମେ ତୋ ମାରି ବେଜାରେ କି ତାରି ରଖିତେ ପାରେ
ତୁମେ ତୋ ମାରି ବେଜାରେ
ବ୍ରହ୍ମାଦି ଦେବଗଣ
ବିପଦ ହେଇତେ ସ୍ୱାମୀ ଅବଶ୍ୟ ତାହାରେ ତୁମେ ରଖିବେ ତାର ବିଶ୍ୱାସ ମିଳେ କୃଷ୍ଣ କର୍କେ ବହୁତ ଏ ସରଳ ବିଶ୍ୱାସର କଥା ସରଳ ବିଶ୍ୱାସର କଥା କୃଷ୍ଣଙ୍କୁ ବିଶ୍ୱାସ କର କୃଷ୍ଣେ କର ବିଶ୍ୱାସ କୃଷ୍ଣଙ୍କୁ ବିଶ୍ୱାସ କର। ବିଶ୍ୱମ୍ଭର କୃଷ୍ଣ ସମସ୍ତଙ୍କର ରକ୍ଷାକର୍ତ୍ତା ପାଳନକର୍ତ୍ତା କୃଷ୍ଣ। କୃଷ୍ଣ ବିନା ରକ୍ଷାକର୍ତ୍ତା ଆର କେହ ନା। କୃଷ୍ଣ ଯେ ରକ୍ଷକ ଆର ପାଳକ ଆମର ଏପରି ଦୃଢ଼ ବିଶ୍ୱାସ ସ୍ଥାପନ ରଖି ସ୍ଥିତି ବିଶ୍ୱାସ ଗତୃତ୍ୱ ଧର୍ମ କଥା ଆତ୍ମନିକ୍ଷେ ପ୍ରକାର ପଣ୍ୟ ଷଡ଼ବିଧା ଶରଣାଗତି ହେଇଛି। ଯେଉଁମାନେ ଶରଣାଗତି ପୂର୍ଣ୍ଣ ଶରଣାଗତି ଆଚରଣ କରିଛନ୍ତି କୃଷ୍ଣଙ୍କ ଶରଣତ୍ଵ ଆଚରଣ କରିଛନ୍ତି ସେମାନଙ୍କଠାରେ ଛଅଟି ଲକ୍ଷଣ ଥାଏ। ଏ ଛଅଟି ଲକ୍ଷଣ ତାଙ୍କଠାରେ ପ୍ରକାଶ ପାଏ। ଆନୁକୂଲ୍ୟ ସଂକଳ୍ପ ପ୍ରତିକୂଲ୍ୟ ବର୍ଜନ ରଖି ସ୍ଥିତି ବିଶ୍ୱାସ ଗୁପ୍ତୃତି ବରଣ ତଥା ଆତ୍ମନିକ୍ଷେପ କାର ପୁଣ୍ୟ ଷଡ଼ବିଧା ଶରଣାଗତି ଏଇ ଚର୍ଚ୍ଚା ନିଶ୍ଚୟ ରଖିବେ। ଏଇ କଥା ବିପଦ ହୈତେ ସ୍ୱାମୀ ଅବଶ୍ୟ ତାହାରେ ତୁମେ ରଖିବେ ତାହାର ଏ ବିଶ୍ୱାସ। ଏ ବିଶ୍ୱାସରେ ଟିକେ ଉଣା ହେବ ନା ଏ ଦୃଢ଼ ବିଶ୍ୱାସ। କୃଷ୍ଣ ନିଶ୍ଚିତ ରକ୍ଷା କରିବେ ତାଙ୍କର ଚରଣରେ ପ୍ରଣିପାତ କରିଛି ତାଙ୍କ ଚରଣରେ ପ୍ରପନ୍ନ ହେଇଯିବ ପ୍ରତିଜ୍ଞା କରିଛନ୍ତି ଚରଣ ନେଇବେ ଯାଇ ତାହେଲେ ତାକୁ ଉଦ୍ଧାରିବେ ନାଥ। ଏ ପ୍ରତିଜ୍ଞା ଭକ୍ତ ଜରିଆରେ କରିଛନ୍ତି ଯେ ଶରଣ ନେବ ତାହାର ଉଦ୍ଧାର କରୁଥା ହେବେ ରକ୍ଷା କରୁଥା ହେବେ ନମେ ଭକ୍ତ ପ୍ରଣଶ୍ୟତି ଭକ୍ତର ବିନାଶ କଦାପି ହେବ। ତେଣୁ ସେ କାହିଁ ଭିତ ଭୀତିର ପ୍ରଶ୍ନ ନାହିଁ ଯାହା କିଛି କୃଷ୍ଣ ଇଚ୍ଛାରେ ହେଉଛି କୃଷ୍ଣ ପରମ ଇଚ୍ଛାମୟ ପୁରୁଷ ନିରଙ୍କୁଶ ଇଚ୍ଛାମୟ ପୁରୁଷ ଯାହା କୁହାଯାଉଛି ତବ ବୟ ବାୟୁ ବୟ ଚନ୍ଦ୍ର ସୂର୍ଯ୍ୟ ସମୁଦାୟ ସ୍ୱସ୍ୱ ନିୟମିତ କାର୍ଯ୍ୟ କରି ତୁମେ ତ ପରମେଶ୍ୱର ପରମ ନିୟନ୍ତ୍ରଣ କାର୍ଯ୍ୟ ମତ ଭୟାତ ବାତି ବାତ ସୂର୍ଯ୍ୟସ୍ତପତି ଅଗ୍ନି ଦହତି ଇନ୍ଦ୍ର ବର୍ଷତି ମୃତ୍ୟୁସ୍ତରତି ମତ ଭୟାତ ସମାନ ସମସ୍ତେ ଭଗବାନଙ୍କର ଇଚ୍ଛା ଅନୁଯାୟୀ କାର୍ଯ୍ୟ କରୁଛନ୍ତି। ବାୟୁ ବହୁଛି ସୂର୍ଯ୍ୟ କିରଣ ଦେଉଛନ୍ତି ଅଗ୍ନି ଦହନ କ୍ରିୟା କରୁଛନ୍ତି ଯମରାଜ ମୃତ୍ୟୁ ରୂପରେ ଇନ୍ଦ୍ର ବର୍ଷା କରୁଛନ୍ତି ଯମରାଜ ମୃତ୍ୟୁ ରୂପରେ ବିଜୟ କରୁଛନ୍ତି। ବହୁତ ଇଚ୍ଛା ଭଗବାନଙ୍କୁ ଭୟ କରୁ ତାଙ୍କ ନିର୍ଦ୍ଦେଶରେ ସେ ତମ ଇଚ୍ଛା ମତେ ଯତ ଗ୍ରହ ଗଣ ବିରତ ସୁବାସ ଫଳ କରେ ଦାମ ବ୍ରହ୍ମା ଆଦି ଦେବଗଣ ତମ ଦାସ ଗଣନ କରେ ତମ ଆଜ୍ଞାର ପାଳନ ତୁମେ ସର୍ବସୁରେଶ୍ୱର ବ୍ରଜେନ୍ଦ୍ର କୁମାର ଏ କଥାଟା କୁହାଉଛି। ତେଣୁ ତାଙ୍କର ଚରଣରେ ଯେ ଆଶ୍ରିତ ହବ ସମ୍ପୂର୍ଣ୍ଣ ରୂପେ ବି ପ୍ରଶ୍ନ ନାହିଁ କାହିଁକି ଭୟ ସେ ସୁରକ୍ଷିତ ନିଶ୍ଚିତ ଭାବରେ ହବ। ଆଉ ଏ ବିଶ୍ୱାସ ଏ ହେଉଛି ଦୃଢ଼ ବିଶ୍ୱାସର କଥା ଏ ଦୃଢ଼ ବିଶ୍ୱାସର କଥା। ରୋଗ ଶୋକ ମୃତ୍ୟୁ ଭୟ ତମ ଇଚ୍ଛା ମତେ ହବ ତମ ଆଜ୍ଞା ଭାବ ରୋଗ ଶୋକ ମୃତ୍ୟୁ ଭୟ ଯାହା ହେଉଛି କୃଷ୍ଣ ଇଚ୍ଛା ଆଣିଲେ କୃଷ୍ଣ ଇଚ୍ଛା ଆଣିଲେ ହେଉଛି ତାଙ୍କ ଇଚ୍ଛା ବାକି ଗୋଟେ ଯଦି ଇଚ୍ଛା କରିବେ ଯାହା କରୁଛି ତୁମେ ତ ମାରିବେ ଯାରେ କେତା ରଖିଦେଇ ପାରେ ତୁମେ ତ ରଖିବେ ଯାରେ କେତାରେ ମାରିଦେ ପାରେ ରଖେ ହରି ମାରେ କିଏ ମାରେ ହରି ମୃତ୍ୟୁ ଭୟ ହେଉଛି ସବୁଠାରୁ ବଡ଼ ଭୟ ପ୍ରାୟତେ ମହତ ଭୟାତ ସ୍ୱଳ୍ପଙ୍ଗ ପିଶ୍ୟ ଧର୍ମସ୍ୟ ପ୍ରାୟତେ ମହତ ଭୟାତ ମହାନ ଭୟ ମୃତ୍ୟୁ ଭୟ ହେଉଛି ବଡ଼ ଭୟ ଏ ଭୟର ରକ୍ଷା ସେ ପାଇବ ଏ ଭୟ ତାର ନାହିଁ ଯେ କୃଷ୍ଣିକ ଶରଣତ୍ଵ ଆରମ୍ଭ କରିଛନ୍ତି ଅଭୟ ଅଶୋକ ଅମୃତ ପଦ ସ୍ଥଳ କୃଷ୍ଣ ପଦ ଅରବିନ୍ଦ ଯେ ସମ୍ପୂର୍ଣ୍ଣ ରୂପେ ଆଶ୍ରିତ ହୋଇଛନ୍ତି ତାଙ୍କର ଏ ଭୟ ନାହିଁ। ଯଦି ମୃତ୍ୟୁ ସେ ଇଚ୍ଛା ହିଁ କରିଛନ୍ତି ଆସିବ ତାକୁ କ'ଣ କି ଏଡ଼େଇ ଦେବ କୃଷ୍ଣ ଯଦି ଇଚ୍ଛା କରିବେ ମୃତ୍ୟୁ କୃଷ୍ଣ ହିଁ ଏଡ଼େଇ ପାରିବେ ଆଉ କିଏ ଏଡ଼େଇ ପାରିବେ ନା। ତେଣୁ ସେ କଥା ତୁମେ ତ ରାଖିବେ ତାରେ କିଏ ତାରେ ମାରିତେ ପାରେ ତୁମେ ତ ମାରିବେ ତାରେ କିଏ ତାରେ ରଖିତେ ପାରେ ଭକ୍ତ ସେଥିପାଇଁ ବିତତ୍ରସ୍ତ ହୁଏ ନା। ସମସ୍ତେ ମୃତ୍ୟୁ କଥା ଶୁଣିଲେ ନାମ ଶୁଣିଲେ ଏଇ ବିତତ୍ରସ୍ତ ହେବେ କିନ୍ତୁ ଭକ୍ତର ଏ ଭୀତି ନଥାଏ। କୃଷ୍ଣ ଇଚ୍ଛା କୃଷ୍ଣ ଯଦି ମୋତେ ନେବାକୁ ଚାହୁଁଛନ୍ତି ତ ନେଇଯିବେ ବେଶ ଭଲ ଲାଗିବ କ'ଣ ହେଲା ଖରାପ କି ଅଛି କୃଷ୍ଣ ରଖିବାକୁ ଇଚ୍ଛା କରିବେ ତ ନିଶ୍ଚୟ ରହିବ କିଏ ମାରିପାରିବେନି। ସେଥିପାଇଁ ଭକ୍ତ କୌଣସି ପ୍ରକାର ପରିସ୍ଥିତିରେ ବିତତ୍ରସ୍ତ ହୁଏ ନା। ଭକ୍ତ ହିଁ ଶାନ୍ତ ଭକ୍ତ ହିଁ ଶାନ୍ତ ତାର ମନ ହିଁ ଶାନ୍ତ ସ୍ଥିର ଅନ୍ୟ ଯେତେ ହୁଅନ୍ତୁ କର୍ମୀ ଜ୍ଞାନୀ ଯୋଗୀ ଯେତେ ସୁଯୋଗ ସୁବିଧା ଲାଭ କରିଥାନ୍ତୁ ନା କାହିଁକି ସେମାନେ କଦାପି ଶାନ୍ତ ନୁହନ୍ତି ଅଶାନ୍ତ ମନ କଦାପି ଶାନ୍ତ ହେଇବ ନା ବରାବର ଶାନ୍ତ ବରାବର ଭୀତି ରହିବ ଆର ଟଙ୍କା ରହିବ ସମୟ ପନ୍ଥା ଅଷ୍ଟାଙ୍ଗ ଯୋଗ ପନ୍ଥା ହେଉଛି ସମୟ ପନ୍ଥା ଏ ନିଶ୍ଚିତ କଥାଟା। ତେଣୁ ଭକ୍ତ ସରଳ ବୈଷ୍ଣବ ସରଳ ସରଳତା ହିଁ ବୈଷ୍ଣବତା କପଟତା କାପଟ୍ୟ ନାହିଁ ସେ କୋଟ କାପଟ୍ୟ ଯାହାର ସେ ବୈଷ୍ଣବ ନୁହେଁ ସେ କଦା ବୈଷ୍ଣବ ହେଇପାରେ ବାହାରକୁ ଯେତେ ଦେଖେଇଲେ ବୈଷ୍ଣବ ଢଙ୍ଗ ଦେଖେଇଲେ କି ହବ ହାଇପୋକ୍ରାଇଟ୍ ସେ ହାଇପୋକ୍ରାଇଟ୍ ହେବ ଷଠ ପ୍ରବଞ୍ଚକ ହେବ ମାତ୍ର ବୈଷ୍ଣବ ଈଶ୍ୱର ଶ୍ରୋତା ହିଁ ବୈଷ୍ଣବତା ଇଏ ବୈଷ୍ଣବ ଆଚାର୍ଯ୍ୟ ବୋଲି କହିଛନ୍ତି ଆଉ ଯେ ପ୍ରକୃତିର ବୈଷ୍ଣବ ସେ ସର ସ୍ୱଭାବରେ ବିଶ୍ୱାସ ତାର ସୁଦୃଢ଼ ବିଶ୍ୱାସ ଯେ ଅବଶ୍ୟ ରଖିବେ କୃଷ୍ଣ ଏଥିରେ କିଛି ନାହିଁ ରଖେ ସ୍ଥିତି ବିଶ୍ୱାସ ତୃତୀୟ କରଣ କଥା ଆତ୍ମନିକ୍ଷେପ କାର୍ପଣ୍ୟ ଷଡ଼ ବିଧାର କୃଷ୍ଣ ବିନା ରକ୍ଷା କରିବ ନାହିଁ ଏହି କୃଷ୍ଣ ମୋର ଏକମାତ୍ର ରକ୍ଷକ କୃଷ୍ଣ ମୋର ଏକମାତ୍ର ପାଳକ ଏଥିରେ ଦୃଢ଼ ବିଶ୍ୱାସ ଏ ଶରଣାଗତ ଭକ୍ତ ଶରଣାଗତ ଯେତେବେଳେ ଶରଣାଗତ ହେଇଯାଆନ୍ତି ସେତେବେଳେ ସବୁ ପ୍ରକାର ଏ ଭୟ ଆଶଙ୍କା ଦୂରୀଭୂତ ହେଇଯାଏ ନ ହେବା ପର୍ଯ୍ୟନ୍ତ ମନରେ ନାନା ଆଶଙ୍କା ଥାଏ ନାନା ପ୍ରକାର ବିଚଳନ ଥାଏ ଯାହା ସର୍ବଦା ଚିନ୍ତିତ ଥାଏ ଦାରା ପୁତ୍ର ନିଜ ଦେହ କୁଟୁମ୍ବ ପାଳନେ ସର୍ବଦା ବ୍ୟାକୁଳ ଆମି ଛିନୁ ମନେ ମନେ କେମାନେ ଅର୍ଜିବ ଅର୍ଥ ଯଶ କି ସେ ପାପ କନ୍ୟା ପୁତ୍ର ବିବାହ କେମିତି ସମ୍ପାଦିବ ଏବେ ଆତ୍ମସମର୍ପଣ ଚିନ୍ତା ନାହିଁ ଆ ତୁମେ ନିର୍ବାହିତ ସଂସାର ତୁମାର ବେଶ ସ୍ଥିର ହେଲା ନହେଲେ କେତେ ଚିନ୍ତା କେତେ ଆଶଙ୍କା କେତେ ସଂକଳ୍ପ ବିକଳ୍ପ କେତେ ପ୍ରକାର ମନରେ ଆସୁଥିଲା କେମିତି ହେବ ଏଗୁଡ଼ାକ କୁଟୁମ୍ବ ପାଳନ କରିବି କେମିତି ପୁତ୍ର କନ୍ୟା ବିବାହ କରିବି କେମିତି ଟଙ୍କା ପଇସା ଆସିବ କେଉଁଠୁ ଏପରି ହେବ କେମିତି କିନ୍ତୁ ଏବେ ଆତ୍ମସମର୍ପଣେ ଚିନ୍ତା ନାହିଁ ଆଉ ସେ ଚିନ୍ତା ନାହିଁ ନିଶ୍ଚିନ୍ତ ହେଇଗଲା ଦେନ୍ ମାଇଣ୍ଡ ଇଜ୍ ପିସ୍ଫୁଲ୍ ମନ ଶାନ୍ତ ହେଇଗଲା ଫ୍ରି ଫ୍ରମ୍ ଅଲ୍ ମେଟେରିଆଲ୍ ଏଜୁକେସନ୍ସ ତା ନ ହେବା ପର୍ଯ୍ୟନ୍ତ ମନକୁ କଦାପି ଶାନ୍ତ କେହି କରିପାରିବେ ନା ଏଇଟା ହେଉଛି ଶେଷ କଥା କିନ୍ତୁ ନାଦମୁନି ଏ ଯେଉଁ ଅଷ୍ଟାଙ୍ଗ ଯୋଗର କଥା କହିଛନ୍ତି ତାହା କେବଳ ସେଇମାନଙ୍କ ପାଇଁ କହିଛନ୍ତି ଯେଉଁମାନେ ଏ ବିଶ୍ୱାସ ନାହିଁ ଭଗବତଙ୍କର ଯାହା କହନ୍ତି ଭଗବାନଙ୍କର ଦି ଏକ୍ଜିଷ୍ଟେନ୍ସ ଅଫ୍ ଗଡ୍ ଭଗବାନଙ୍କର ଅସ୍ତିତ୍ୱ ସ୍ୱତନ୍ତ୍ର ବିଶ୍ୱାସ ନାହିଁ ଯେଉଁମାନଙ୍କର ସେଇମାନଙ୍କ ପାଇଁ ପାଇଛି ମୋଷ୍ଟ ଯାହା କହନ୍ତି ଡିଗ୍ରେଡେଡ୍ କନ୍ସସନେସ୍ ଯେଉଁଟା ଆମର ଚେତନାର ପାଞ୍ଚଟି ସ୍ତର ଆବୃତ ଚେତନା ସଙ୍କୁଚିତ ଚେତନା ମୁକୁଳିତ ଚେତନା ବିକଶିତ ଚେତନା ପୂର୍ଣ୍ଣ ବିକଶିତ ଚେତନା ଯେଉଁମାନେ ପଶୁ ସ୍ତରରେ ଅଛନ୍ତି ସଙ୍କୁଚିତ ଚେତନା ମାନବ ହେଇଛନ୍ତି କିନ୍ତୁ ସଙ୍କୁଚିତ ଚେତନା ସ୍ତରରେ ଯାଇଛନ୍ତି ପଶୁ ସ୍ତରରେ ଯାଇଛନ୍ତି ସେଇମାନଙ୍କ ପାଇଁ ସେମାନେ ଏଗୁଡ଼ା କଥା ବୁଝିପାରିବେନି ଦ ଏକ୍ଜିଷ୍ଟେନ୍ସ ଅଫ୍ ଦି ଗଡ୍ ଭଗବାନଙ୍କର ବିଦ୍ୟମାନ ତା କଥା ବୁଝିପାରିବେ ନା ସେମାନଙ୍କ ପାଇଁ ଏଗୁଡ଼ାକ ରେକମେଣ୍ଡେଡ୍ ଏ ଜିମ୍ନାଷ୍ଟିକ୍ ଆମକୁ ଗୁରୁ ମହାରାଜ ଜିମ୍ନାଷ୍ଟିକ୍ ଜିମ୍ନାଷ୍ଟିକ୍ ଶାରୀରିକ କସରତ କେବଳ ଏଥିରେ କୌଣସି ପରମାର୍ଥକ ଲାଭ ହୁଏ ନା ଭକ୍ତ ଏଗୁଡ଼ା କିଛି କରେ ନା ଭକ୍ତି ହେଉଛି ସେ ଜିନିଷ ସେଥିପାଇଁ ସାଧୁ ସଙ୍ଗ ଭକ୍ତ ସଙ୍ଗ କର ଭକ୍ତିସ୍ତୁ ଭଗବତ ଭକ୍ତ ସଙ୍ଗୀନ ପରି ଯାଆତି ଭକ୍ତି ଜାଗ୍ରତ କରିବାର ଉପାୟ ହେଉଛି ଭକ୍ତ ସଙ୍ଗ ପୂର୍ଣ୍ଣ ଶରଣାଗତ ଯେ ତାଙ୍କର ସଙ୍ଗ କର ତାହେଲେ ତୁମର ଏଇଟା ଜାଣତ ହେବ ତା ନହେଲେ ହେଇପାରିବ ନା ଏଇଟା ଶେଷ ଭଲ ଏଇଟା